ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନାସିକ ଉତ୍ପାଦନ ଲାଇନ୍ରୁ ପ୍ରଥମ ତେଜସ୍ ଲଢୁଆ ବିମାନର ପ୍ରଦର୍ଶନ ଆରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ବିହାର ମୁଖ୍ୟମନ୍ତ୍ରୀ। ଗୁଜରାଟରେ ଶପଥ ଗ୍ରହଣ କଲା ନୂଆ କ୍ୟାବିନେଟ୍, ହର୍ଷ ସାଂଘଭି ହେଲେ ନୂଆ ଉପମୁଖ୍ୟମନ୍ତ୍ରୀ। ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ଛତିଶଗଡ଼ରେ ଆତ୍ମସମର୍ପଣ କଲେ 208 ଜଣ ମାଓବାଦୀ। ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ର ନୂଆ ନାସିକ ଉତ୍ପାଦନ ଲାଇନ୍ରୁ ପ୍ରଥମ ତେଜସ୍ ଏଲ୍ସିଏ ଏମ୍କେ 1A ଲଢୁଆ ବିମାନର ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ଏଚ୍ଟିଟି 40 ତାଲିମଦାତା ବିମାନ ପାଇଁ ଦ୍ୱିତୀୟ ଉତ୍ପାଦନ ଲାଇନ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ ନାସିକ ଡିଭିଜନରେ ପ୍ରସ୍ତୁତ ସୁଖୋଇ 30, ଏଲ୍ସିଏ ଏବଂ ଏଚ୍ଟିଟି 40 ବିମାନର ଉଡ଼ାଣକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସେହି ଜେଟ୍ଗୁଡ଼ିକ ଭାରତର ଉଡ଼ାଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ସ୍ୱତନ୍ତ୍ରତା ବଜାୟ ରଖିଥିଲା। ଶ୍ରୀ ସିଂ କହିଛନ୍ତି
ସରକାର ନେ ୟା ସ୍ପଷ୍ଟ ରୂପେ ସମଝ ଲିଆ ଥା କି ବିନା ଆତ୍ମନିର୍ଭର ହୁଏ ହମ କଭି ଭି ବାସ୍ତବିକ ରୂପ ମେ ସୁରକ୍ଷିତ ନହିଁ ହୋ ସକତେ ହୈଁ। ହାଲାଙ୍କି ଉସ ସମୟ ହମାରେ ପାସ ଚ୍ୟାଲେଞ୍ଜେସ ବହୁତ ଥେ, ଇସମେଁ କହିଁ ଦୋ ମତ ନହିଁ ହୈ। ହମାରି ସବସେ ବଡ଼ି ସମସ୍ୟା ୟେ ଥି କି ହମାରା ଡିଫେନ୍ସ ପ୍ରିପେୟର୍ଡନେସ୍ ବହୁତ ଲିମିଟେଡ୍ ଥା ଔର ହମ ଇମ୍ପୋର୍ଟେଣ୍ଟ ମିଲିଟ୍ରୀ ହାର୍ଡୱେୟର କେ ଲିଏ ଲଗଭଗ ପୁରୀ ତରହ ଇମ୍ପୋର୍ଟ ପର ନିର୍ଭର ହୁଆ କରତେ ଥେ। ହମାରେ ଡିଫେନ୍ସ ପ୍ରୋଡକ୍ସନ ସିଷ୍ଟମ ମେ ପ୍ରାଇଭେଟ ଇଣ୍ଡଷ୍ଟ୍ରିଆଲ ସେକ୍ଟର କି ଭି କୋଇ ଖାସ ଭାଗିଦାରୀ ନହିଁ ଥି। ସବ କୁଛ କେବଲ ପବ୍ଲିକ ସେକ୍ଟର ପିଏସ୍ଓ ତକ ସୀମିତ ଥା। ୟହି କାରଣ ଥା କି କ୍ରିଟିକାଲ ଇକ୍ୱିପମେଣ୍ଟ ଔର କଟିଂ ଏଜ୍ ସିଷ୍ଟମ କେ ଲିଏ ହମେ ବାହାରି ଦେଶୋ କି ଓର ନଜର ଉଠାକର ଦେଖନା ପଡ଼ତା ଥା, ଜିସେ ନ କେବଲ କାଷ୍ଟ ବଢ଼ତି ଥି ବଲକି ଷ୍ଟ୍ରାଟେଜିକ ଭଲନରେବିଲିଟି ଭି ପୈଦା ହୋତି ଥି।
ସୂଚନାଯୋଗ୍ୟ, ନାସିକର ତୃତୀୟ ଲାଇନ୍ ଉତ୍ପାଦନର ବ୍ୟବସ୍ଥା ନିମନ୍ତେ 150 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି, ଯେଉଁଥିରେ ବାର୍ଷିକ ଅଧିକ 8 ଜେଟ୍ ନିର୍ମାଣ ହୋଇପାରିବ। ପୂର୍ବରୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ପକ୍ଷରୁ ବାର୍ଷିକ 24 ଜେଟ୍ ନିର୍ମାଣ କରାଯାଉଥିଲା। ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ସ୍ୱରୂପ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ଶ୍ରୀ ଶାହା ବିହାର ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ନିର୍ବାଚନ କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଶାହା କହିଥିଲେ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ। ଆଜିର ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଜନତା ଦଳ ୟୁନାଇଟେଡ୍ ସାଂସଦ ସଞ୍ଜୟ ଝା କହିଛନ୍ତି ଉଭୟ ନେତା ଆଜିଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରୁଛନ୍ତି।
मुझे लगता है आज गृहमंत्री जी भी कैंपेन करने जा रहे हैं और मुख्यमंत्री जी का भी आज सेकेंड हाफ में जगदीशपुर में कार्यक्रम है, चुनावी सभा है। ये कैंपेन पे ही डिटेल में चर्चा हुआ क्योंकि समय 20-22 दिन का ही है, उसी पर चर्चा होकर आज शाम तक हम लोग उसको फाइनल।
ଅନ୍ୟପକ୍ଷରେ କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ କହିଛନ୍ତି ମହାଗଠବନ୍ଧନରେ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ।
ସିଟୋଂ ପର ଫୈସଲା ହୋ ଚୁକା ହେ, ଆପ ତକ ଉସକୀ ଜାନକାରୀ ନହିଁ ଆଇ ହେ। ମହାଗଠବନ୍ଧନ ପ୍ରେସ କନଫରେନ୍ସ କରକେ ଆପକୋ ସିଟୋଂ କି ଜାନକାରୀ ଦେଗା କି କିସ ସିଟ ପର କୌନ ଚୁନାଓ ଲଡ଼ ରହା ହେ। ଗଠବନ୍ଧନ କା ହମାରେ ଫୈସଲା ହୋ ଚୁକା ହେ, ହମାରେ ପ୍ରତ୍ୟାଶୀ ଲଗାତାର ଅପନେ କ୍ଷେତ୍ର ମେ ହେ, ଫାରମ ଭି ଉନକୋ ମିଲ ଚୁକା ହେ और जिन लोगों को दूसरे चरण का फार्म भी लेना है वो शायद आज या कल में वो फार्म भी मिल जाएगा। हमारे यहाँ सीटों में कोई दिक्कत नहीं है।
ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି। ମୋଟ 243 ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର 6 ତାରିଖରେ 121 ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିରେ ପାଟନା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ ଏବଂ ଭୋଜପୁର ଆଦି ଜିଲ୍ଲା ରହିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚଳିତ ମାସ 20 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 11 ଅନୁଷ୍ଠିତ ହେବ ଏବଂ ନଭେମ୍ବର 14 ଦୁଇଟି ପର୍ଯ୍ୟାୟର ଭୋଟ୍ ଗଣତି କରାଯିବ। ହର୍ଷ ସାଂଘଭି ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ଅବସରରେ ନୂଆ ମନ୍ତ୍ରୀମାନଙ୍କୁ ମଧ୍ୟ ଶପଥପାଠ କରାଯାଇଛି। କାର୍ଯ୍ୟକ୍ରମରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ। ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ରାଜ୍ୟପାଳ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। ଗତକାଲି ଗୁଜରାଟ କ୍ୟାବିନେଟ୍ର ସମସ୍ତ 16 ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଦଳର ଜଣେ ବରିଷ୍ଠ ନେତା କହିଥିଲେ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ଲାଗି କୁହାଯାଇଥିଲା, ଫଳରେ ଦଳର ମୁଖ୍ୟ ଆଗାମୀ ସ୍ଥାନୀୟ ସଂସ୍ଥା ନିର୍ବାଚନ ପୂର୍ବରୁ ମୁକ୍ତ ଭାବେ ମନ୍ତ୍ରିମଣ୍ଡଳ ଗଠନ କରିପାରିବେ। ବିଦାୟୀ ମନ୍ତ୍ରିମଣ୍ଡଳରେ 8 ଜଣ କ୍ୟାବିନେଟ୍ ମନ୍ତ୍ରୀ, 6 ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ 2 ଜଣ ସ୍ୱାଧୀନ ଦାୟିତ୍ୱ ରାଷ୍ଟ୍ରମନ୍ତ୍ରୀ ଥିଲେ। କେରଳର ସବରିମାଳା ମନ୍ଦିର ଆଜି ସନ୍ଧ୍ୟାରେ ପୂଜାର୍ଚ୍ଚନା ପାଇଁ ଖୋଲିବ। ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ ଏହା ଖୋଲା ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 22 ତାରିଖରେ ସବରିମାଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଥିବାରୁ ଏଥିପାଇଁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଜୋରଦାର ଚାଲିଛି। ଛତିଶଗଡ଼ରେ ଆଜି 208 ଜଣ ମାଓବାଦୀ ଅସ୍ତ୍ରଶସ୍ତ ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ସମ୍ପୃକ୍ତ ମାଓବାଦୀମାନେ ବସ୍ତର ଅଞ୍ଚଳରେ ଦୀର୍ଘ ବର୍ଷ ହେବ ବିଭିନ୍ନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ସୂଚନା ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ 110 ଜଣ ମହିଳା ଓ 98 ଜଣ ପୁରୁଷ ଅଛନ୍ତି। ସେମାନେ ବେଆଇନ ଘୋଷିତ ସିପିଆଇ ମାଓବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ଆତ୍ମସମର୍ପଣ ସମୟରେ ସେମାନଙ୍କଠାରୁ 153ଟି ଅସ୍ତ୍ରଶସ୍ତ ଜବତ କରାଯାଇଛି, ଯେଉଁଥିରେ 19ଟି AK-47 ଏବଂ 17ଟି SLR ରାଇଫଲ ରହିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଟେଲିକମ୍ ସେବା ଏବଂ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ଭାରତ ନେତୃତ୍ୱ ନେବା ଆରମ୍ଭ କରିଛି। ଆଜି ନୂଆଦିଲ୍ଲୀରେ ଟେଲି ଯୋଗାଯୋଗ ବିଭାଗର ସଫଳତା ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିନ୍ଧିଆ କହିଛନ୍ତି ଭାରତ ଏବେ 4G କ୍ଷେତ୍ରରେ ବିଶ୍ୱର 5ମ ଦେଶ ହୋଇପାରିଛି। ସେ କହିଛନ୍ତି 1.2 ବିଲିୟନ୍ ମୋବାଇଲ୍ ଉପଭୋକ୍ତା, 970 ବିଲିୟନ୍ ଇଣ୍ଟରନେଟ୍ ବ୍ୟବହାରକାରୀ ଏବଂ 944 ମିଲିୟନ୍ ବ୍ରଡ୍ବ୍ୟାଣ୍ଡ ଉପଭୋକ୍ତାଙ୍କ ସହ ଭାରତ ବିଶ୍ୱର ତୃତୀୟ ଡିଜିଟାଲ୍ ରାଷ୍ଟ୍ରରେ ପରିଣତ ହୋଇପାରିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଦେଶରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ଅଧିକ କ୍ରିୟାଶୀଳ ଏବଂ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଚୌହାନ କହିଛନ୍ତି ଦେଶରେ ଏବେ 731ଟି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରୁଛି। ସେହି କେନ୍ଦ୍ରଗୁଡ଼ିକ ନାମମାତ୍ର କୃଷକମାନଙ୍କ କଲ୍ୟାଣ ନିମନ୍ତେ ତା'ର କାର୍ଯ୍ୟ ସମ୍ପ୍ରସାରଣ କରୁଛି। ଶ୍ରୀ ଚୌହାନ କହିଛନ୍ତି କୃଷକମାନଙ୍କ ପାଖରେ ଶୀଘ୍ର ପହଞ୍ଚିବା କ୍ଷେତ୍ରରେ କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବା ସହ ଆଧୁନିକ ଜ୍ଞାନକୌଶଳ ଓ ପ୍ରଶିକ୍ଷଣ ପ୍ରଦାନ ଏବଂ କୃଷି ନବସୃଜନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କୃଷି ଏବଂ ପ୍ରାକୃତିକ ଚାଷ କାର୍ଯ୍ୟକୁ ବିକଶିତ କରିବା ଦିଗରେ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଆଦର୍ଶ ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶ୍ରୀ ଚୌହାନ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ଆବଶ୍ୟକ ଆର୍ଥିକ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ସହାୟତା ଯୋଗାଇ ଦେବାକୁ ଭାରତୀୟ କୃଷି ଗବେଷଣା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ କହିଛନ୍ତି G20 ଉଦ୍ଦେଶ୍ୟ ଏବଂ କାର୍ଯ୍ୟାନ୍ୱୟନ ମଧ୍ୟରେ ଏକ ସଂଯୋଗୀ ସେତୁ ଭାବେ କାର୍ଯ୍ୟ କରିବା ଆବଶ୍ୟକ, ଯେଉଁଥିରେ ପ୍ରତ୍ୟେକ ଦେଶର ଅବଦାନକୁ ଗୁରୁତ୍ୱ ଦିଆଯିବା ସହ ସାମର୍ଥ୍ୟ ବୃଦ୍ଧି ଲାଗି ପଦକ୍ଷେପ ନିଆଯିବ। ଗତକାଲି ଦକ୍ଷିଣ ଆଫ୍ରିକାରେ G20 ସମାବେଶୀ ଜଳବାୟୁ ଓ ପରିବେଶ ମନ୍ତ୍ରୀସ୍ତରୀୟ କାର୍ଯ୍ୟଗୋଷ୍ଠୀର ବୈଠକର ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଭାରତ ଜୈବ ବିବିଧତା ଏବଂ ସଂରକ୍ଷଣ କ୍ଷେତ୍ରରେ ପ୍ରସ୍ତାବିତ ଇକୋସିଷ୍ଟମ ଆଧାରିତ ପଦ୍ଧତି ଗ୍ରହଣ କରିବା ସହ ଏହାର କାର୍ଯ୍ୟାନ୍ୱୟନକୁ ସମର୍ଥନ କରେ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଆଜି କଲମ୍ବୋସ୍ଥିତ ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ 3ଟାରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ବିଶାଖାପଟ୍ଟନମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 10 ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ତାଲିକାରେ ସର୍ବାଧିକ 9 ପଏଣ୍ଟ ସହ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 198 ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ 24 ଓଭର 5ଟି ବଲ୍ରେ 202 ରନ୍ ସ୍କୋର କରିଥିଲା। ଡେନମାର୍କ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍ ପୁରୁଷ ଏକକ ମ୍ୟାଚ୍ରେ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେ ଗତକାଲି ଆଣ୍ଡର୍ସ ଆଣ୍ଟନ୍ ସେନ୍ଙ୍କୁ ପରାସ୍ତ କରିଥିଲେ। ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଚାଇନିଜ୍ ତାଇପେଇ ଯୋଡ଼ିଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ଆଜି ଅପରାହ୍ନ 4:30ରେ ଭାରତୀୟ ଯୋଡ଼ି ଇଣ୍ଡୋନେସିଆ ଯୋଡ଼ିଙ୍କ ସହ ମୁକାବିଲା କରିବେ। ଆସନ୍ତା ମାସ 24 ତାରିଖରୁ ରାଜସ୍ଥାନର 7ଟି ସହରରେ 5ମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ। ସେହି ସହରଗୁଡ଼ିକ ହେଉଛି ଜୟପୁର, ଆଜମେର, ଉଦୟପୁର, ଯୋଧପୁର, ବିକାନେର, କୋଟା ଏବଂ ଭରତପୁର। 12 ଦିନ ଧରି ଚାଲିବାକୁ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ 23ଟି ପଦକ ପ୍ରଦାନ କରାଯିବ। ଦେଶର 5000ରୁ ଅଧିକ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରିବେ। ନାସିକ ଉତ୍ପାଦନ ଲାଇନ୍ରୁ ପ୍ରଥମ ତେଜସ୍ ଲଢୁଆ ବିମାନର ପ୍ରଦର୍ଶନ ଆରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ବିହାର ମୁଖ୍ୟମନ୍ତ୍ରୀ। ଗୁଜରାଟରେ ଶପଥ ଗ୍ରହଣ କଲା ନୂଆ କ୍ୟାବିନେଟ୍। ଅସ୍ତ୍ରଶସ୍ତ ପରିତ୍ୟାଗ କରି ଛତିଶଗଡ଼ରେ ଆତ୍ମସମର୍ପଣ କଲେ 208 ଜଣ ମାଓବାଦୀ ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।